ଗୀତ ସଂହିତା ଅଧ୍ୟାୟ ଅଠାଅଶୀ ଗୀତ କୋରହ ସନ୍ତାନଗଣର ଗୀତ ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ଲିଓନତ୍ ସ୍ୱରରେ ଇସ୍ରାହିୟ ହେମନ୍ର ମସ୍କିଲ୍ ସଦାପ୍ରଭୋ ମୋ ପରିତ୍ରାଣର ପରମେଶ୍ୱର ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୁକ୍ତି କରିଅଛି ମୋ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ ମୋ କାକୁକ୍ତିରେ କର୍ଣ୍ଣପାତ କର କାରଣ ମୋ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ ଓ ମୋ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ ମୁଁ ଅସହାୟ ଲୋକର ସମାନ ଯେଉଁ କବରସାଇ ହତ ଲୋକମାନଙ୍କୁ ତୁମ୍ଭେ ଆଉ ସ୍ମରଣ କରୁନାହଁ ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି ତୁମ୍ଭେ ମୋତେ ନୀଚତମ ଗର୍ତ୍ତରେ ଅନ୍ଧକାରରେ ଗଭୀର ସ୍ଥାନରେ ରଖିଅଛ ତୁମ୍ଭର କୋପ ମୋ ଉପରେ ପ୍ରବଳ ହୋଇ ରହୁଅଛି ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଲେଶ ଦେଇଅଛ ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋଠାରୁ ଦୂରରେ ରଖିଅଛ ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସିପାରୁନାହିଁ କ୍ଲେଶ ସକାଶୁ ମୋ ଚକ୍ଷୁ କ୍ଷୀଣ ହେଉଅଛି ହେ ସଦାପ୍ରଭୁ ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି ମୁଁ ତୁମ୍ଭ ଆଡ଼େ ଆପଣା ହସ୍ତ ପ୍ରସାରିଅଛି ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ ଯେଉଁମାନେ ମରିଯାଇଅଛନ୍ତି ସେମାନେ ଉଠିକି ତୁମ୍ଭର ପ୍ରଶଂସା କରିବେ କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅବା ବିନାଶ ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ ମାତ୍ର ହେ ସଦାପ୍ରଭୁ ମୁଁ ତୁମ୍ଭ ନିକଟରେ କାକୁକ୍ତି କରିଅଛି ଓ ପ୍ରଭାତରେ ମୋ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ ହେ ସଦାପ୍ରଭୁ ତୁମ୍ଭେ କାହିଁକି ମୋ ପ୍ରାଣକୁ ପରିତ୍ୟାଗ କରୁଅଛ ତୁମ୍ଭେ କାହିଁକି ମୋଠାରୁ ଆପଣା ମୁଖ ଲୁଚାଉଅଛ ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ ମୁଁ ତୁମ୍ଭ ତ୍ରାସ ଭୋଗ କରି ଉନ୍ମନା ହୋଇଅଛି ତୁମ୍ଭ ପ୍ରଚଣ୍ଡ କୋପ ମୋ ଉପର ଦେଇ ଯାଇଅଛି ତୁମ୍ଭର ତ୍ରାସ ସବୁ ମୋତେ ଉଚ୍ଛିନ୍ନ କରିଅଛି ତାହାସବୁ ଦିନଯାକ ଜଳ ପରି ମୋ ଚାରିଆଡ଼େ ଉପସ୍ଥିତ ତାହାସବୁ ଏକତ୍ର ମୋ ଚାରିଆଡ଼େ ବେଷ୍ଟନ କଲେ ତୁମ୍ଭେ ସ୍ନେହିକୀ ଓ ମିତ୍ରକୁ ମୋଠାରୁ ଦୂରରେ ଓ ମୋ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।